ആകാശവാണി. ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା. ମୁଖ୍ୟ ସମ୍ବାଦ, ବିହାର ବିଧାନସଭା ନିର୍ବାଚନରେ ଏନ୍ଡିଏ ବଡ଼ ଧରଣର ସଂଖ୍ୟାଗରିଷ୍ଠତା ଆଡ଼କୁ ଅଗ୍ରସର. ଓଡ଼ିଶା ଏବଂ ଜମ୍ମୁ କାଶ୍ମୀର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ବିଜୟୀ. ବିହାରରେ ଏନ୍ଡିଏର ସଂଖ୍ୟାଗରିଷ୍ଠତାକୁ ସୁଶାସନ, ବିକାଶ, ସାମାଜିକ ନ୍ୟାୟ ଏବଂ ଜନକଲ୍ୟାଣର ବିଜୟ କହିଲେ ପ୍ରଧାନମନ୍ତ୍ରୀ. ଜୀବନର ବିଭିନ୍ନ ପର୍ଯ୍ୟାୟରେ ମଧୁମେହର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ମଧୁମେହ ଦିବସ ଏବଂ କୋଲକାତାର ଇଡେନ୍ ଗାର୍ଡେନ୍ଠାରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ମ୍ୟାଚ୍ରେ 169 ରନ୍ରେ ଅଲ୍ଆଉଟ୍ ହେଲା ଦକ୍ଷିଣ ଆଫ୍ରିକା. ପ୍ରଥମ ଇନିଂସରେ 1 ୱିକେଟ୍ ହରାଇ 37 ରନ୍ ସଂଗ୍ରହ କରିଛି ଭାରତ. ବିହାର ବିଧାନସଭା ନିର୍ବାଚନର ସମସ୍ତ 243 ଆସନର ଫଳାଫଳରୁ ଜାତୀୟ ଗଣତାନ୍ତ୍ରିକ ସାମ୍ମୁଖ୍ୟ ଏନ୍ଡିଏକୁ ସ୍ପଷ୍ଟ ବହୁମତ ମିଳୁଥିବା ନେଇ ଭାରତୀୟ ନିର୍ବାଚନ ଆୟୋଗଙ୍କ ସୂଚନାରୁ ଜଣାପଡ଼ିଛି. ଅଧ୍ୟାପତି ସୂଚନା ଅନୁସାରେ ଶାସକ ଜାତୀୟ ଗଣତାନ୍ତ୍ରିକ ସାମ୍ମୁଖ୍ୟ ଏନ୍ଡିଏ 111 ଆସନରେ ବିଜୟ ହାସଲ କରିଛି. ଏନ୍ଡିଏ ପ୍ରାର୍ଥୀମାନେ 91 ଆସନରେ ଆଗୁଆ ଥିବା ଜଣାପଡ଼ିଛି. ଆର୍ଜେଡି ନେତୃତ୍ୱ ମହାଗଠବନ୍ଧନର ପ୍ରାର୍ଥୀମାନେ ବହୁ ପଛରେ ଅଛନ୍ତି. ଏପର୍ଯ୍ୟନ୍ତ ସେମାନେ 8 ସିଟ୍ରେ ବିଜୟ ହାସଲ କରିଥିବା ବେଳେ 18 ଆଗୁଆ ରହିଛନ୍ତି. ସବିଶେଷ ସୂଚନା ଅନୁସାରେ ବିଜେପି 61 ଆସନରେ ବିଜୟ ଲାଭ କରିଥିବା ବେଳେ 31 ଆଗୁଆ ରହିଛି. ଜେଡିୟୁ 40 ଜିତିଥିବା ବେଳେ 44 ଆଗୁଆ ରହିଛି. ହାମ୍ 4 ଆଗୁଆ ରହିଥିବା ବେଳେ 1 ଆସନରେ ବିଜୟ ହାସଲ କରିଛି. ଆର୍ଏଲ୍ଏମ୍ 3 ଆସନରେ ଆଗୁଆ ଥିବାବେଳେ 1 ଆସନରେ ବିଜୟୀ ହୋଇଛି. ରାଘବପୁର ଆସନରେ ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତଥା ଆର୍ଜେଡି ନେତା ତେଜସ୍ୱୀ ପ୍ରସାଦ ଯାଦବ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ସତୀଶ କୁମାରଙ୍କଠାରୁ ଆଗୁଆ ଅଛନ୍ତି. ତାଙ୍କ ଭାଇ ଜନଶକ୍ତି ଜନତା ଦଳର ପ୍ରାର୍ଥୀ ତେଜ ପ୍ରତାପ ଯାଦବ ମହୁଆ ଆସନରେ ଏଲ୍ଜେପି ଏବଂ ଆର୍ଜେଡି ପଛରେ ରହି ତୃତୀୟ ସ୍ଥାନରେ ରହିଛନ୍ତି. ବିଜେପି ପ୍ରାର୍ଥୀ ତଥା ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ତାରାପୁର ଆସନରେ ବିଜୟୀ ହୋଇଥିବା ବେଳେ ଲକ୍ଷ୍ମୀସରାଇ ଆସନରେ ବିଜୟ କୁମାର ସିହ୍ନା ଆଗୁଆ ରହିଛନ୍ତି. ବିଜେପିର ମୈଥିଲି ଠାକୁର ଆଲିନଗର ଆସନରେ ଆଗୁଆ ରହିଥିବା ବେଳେ ବରିଷ୍ଠ ବିଜେପି ନେତା ମଙ୍ଗଲ ପାଣ୍ଡେ ସିୱାନ ଆସନରେ ଆଗରେ ଅଛନ୍ତି. ତେବେ ନୂତନ ଭାବେ ଗଠନ ହୋଇଥିବା ଜନସୁରଜ ପାର୍ଟିର ପ୍ରାର୍ଥୀ ପ୍ରଶାନ୍ତ କିଶୋର ବହୁ ପଛରେ ପଡ଼ିଛନ୍ତି. ବିହାର ବିଧାନସଭା ଭୋଟଗଣତି ଆଜି ସକାଳ 8 ଆରମ୍ଭ ହୋଇଥିଲା. ପ୍ରଥମେ ପୋଷ୍ଟାଲ ବାଲଟ ଗଣନା ସରିବା ପରେ 8:30 ଇଭିଏମ୍ ଗଣନା ଆରମ୍ଭ ହୋଇଥିଲା. ଦେଶର 7 ରାଜ୍ୟର 8 ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆଜି ଉପନିର୍ବାଚନ ଗଣତି ଅନୁଷ୍ଠିତ ହୋଇଛି. ଏହା ମଧ୍ୟରୁ ବିଜେପି 2 ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ 2 ଆସନରେ ବିଜୟୀ ହୋଇଛି. ଆମ୍ ଆଦମୀ ପାର୍ଟି, ପିଡିପି ଏବଂ ମିଜୋ ନ୍ୟାସନାଲ୍ ଫ୍ରଣ୍ଟ 1 ଲେଖାଏଁ ଆସନ ଜିତିଥିବା ବେଳେ ଅନ୍ୟ ଏକ ଆସନରେ ଜେଏମ୍ଏମ୍ ଆଗରେ ରହିଛି. ତେଲେଙ୍ଗାନାରେ କଂଗ୍ରେସ ପ୍ରାର୍ଥୀ ନବୀନ ଯାଦବ ଭି ଜୁବଲି ହିଲ୍ ବିଧାନସଭା ଆସନରେ ବିଜୟୀ ହୋଇଛନ୍ତି. ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଆର୍ଏସ୍ର ଏମ୍ ସୁନିତା ଗୋପୀନାଥଙ୍କୁ 24,729 ଭୋଟ୍ରେ ପରାସ୍ତ କରିଛନ୍ତି. ରାଜସ୍ଥାନର ଆଣ୍ଟା ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ପ୍ରମୋଦ ଜେନ ଭାୟା ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ମୋର୍ପାଲ ସୁମନଙ୍କୁ 15,612 ଭୋଟ୍ରେ ପରାସ୍ତ କରିଛନ୍ତି. ପଞ୍ଜାବର ତରନ୍ ତରନ୍ ଆସନରେ ଆମ୍ ଆଦମୀ ପାର୍ଟି ପ୍ରାର୍ଥୀ ହରମିତ ସିଂ ସାନ୍ଧୁ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଅକାଳୀ ଦଳର ସୁଖବିନ୍ଦର କୌରଙ୍କୁ 12,091 ଭୋଟ୍ରେ ପରାସ୍ତ କରି ବିଜୟୀ ହୋଇଛନ୍ତି. ଜମ୍ମୁ ଓ କାଶ୍ମୀରର ନାଗରଟା ବିଧାନସଭା ଆସନର ବିଜେପି ପ୍ରାର୍ଥୀ ଦେବଜାନୀ ରାଣା ଜେ ଆଣ୍ଡ କେ ନ୍ୟାସନାଲ୍ ପାନ୍ଥର୍ସ ପାର୍ଟି ଇଣ୍ଡିଆର ହର୍ଷଦେବ ସିଂଙ୍କୁ 24,647 ଭୋଟ୍ରେ ହରାଇ ଦେଇଛନ୍ତି. ପିଡିପିର ଅଗା ସୟଦ ମୁନ୍ତାଜିର ମେହେଦି ବୁଡ଼ଗାଓଁ ଆସନରୁ ନ୍ୟାସନାଲ୍ କନ୍ଫରେନ୍ସ ପ୍ରାର୍ଥୀଙ୍କୁ 4,478 ଭୋଟ୍ରେ ପରାସ୍ତ କରିଥିବା ବେଳେ ମିଜୋରାମର ଡମ୍ଫା ଆସନର ମିଜୋ ନ୍ୟାସନାଲ୍ ଫ୍ରଣ୍ଟ ପ୍ରାର୍ଥୀ ଡକ୍ଟର ଆର୍ ଲାଲ୍ ଥଙ୍ଗଲିଆନା ଜୋରାମ ପିପୁଲ୍ସ ମୁଭ୍ମେଣ୍ଟ ପ୍ରାର୍ଥୀ ବନଲାଲ ସାଇଲୋଭାଙ୍କୁ 562 ଭୋଟ୍ରେ ହରାଇଛନ୍ତି। ଓଡ଼ିଶାର ନୂଆପଡ଼ା ଆସନର ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କଠାରୁ 83,748 ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଝାଡ଼ଖଣ୍ଡର ଘାଟଶିଳା ଆସନରୁ ଜେଏମ୍ଏମ୍ ପ୍ରାର୍ଥୀ ସମେଶ ଚନ୍ଦ୍ର ସୋରେନ ବିଜେପି ପ୍ରାର୍ଥୀ ବାବୁରାଓ ସୋରେନଙ୍କଠାରୁ 34,648 ଭୋଟ୍ରେ ଆଗୁଆ ଅଛନ୍ତି। ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ସଭାପତି ଜଗତ ପ୍ରକାଶ ନଡ୍ଡା ଏବଂ ବରିଷ୍ଠ ବିଜେପି ନେତା ଅମିତ ଶାହା ଏନ୍ଡିଏକୁ ବିପୁଳ ଭୋଟ୍ରେ ବିଜୟୀ କରିଥିବାରୁ ବିହାରର ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ଏହି ବିଜୟକୁ ସୁଶାସନ ବିକାଶ ସାମାଜିକ ନ୍ୟାୟ ତଥା ଜନକଲ୍ୟାଣର ବିଜୟ ବୋଲି ଅଭିହିତ କରିଛନ୍ତି। ବିହାରର ବିକାଶ ପାଇଁ ନୂତନ ସରକାର ସଶକ୍ତ ତଥା ଦୃଢ଼ତାର ସହ କାର୍ଯ୍ୟ କରିବ ବୋଲି ଶ୍ରୀ ମୋଦି କହିଛନ୍ତି। ଶ୍ରୀ ନଡ୍ଡା କହିଛନ୍ତି ଡବଲ ଇଞ୍ଜିନ୍ ସରକାର ଉପରେ ଲୋକ ନିଜର ଆସ୍ଥା ପ୍ରକଟ କରିବା ସହ ସରକାରଙ୍କ ବିକାଶଧାରାକୁ ବିହାରର ଜନସାଧାରଣ ସମର୍ଥନ କରିଛନ୍ତି। ସେ କହିଛନ୍ତି ଏହି ନିର୍ବାଚନରେ ସୁଶାସନ ସ୍ଥିରତା ଏବଂ ବିକାଶକୁ ଗୁରୁତ୍ୱ ଦେଇ ଜନସାଧାରଣ ଏନ୍ଡିଏ ଉପରେ ଆସ୍ଥା ପ୍ରକଟ କରିଛନ୍ତି। ବିହାରର ବିକାଶ ଏବଂ ଭାରତର ବିକାଶକୁ ଦୃଢ଼ ସଂକଳ୍ପ ମିଳିବ ବୋଲି ଶ୍ରୀ ନଡ୍ଡା କହିଛନ୍ତି। ବରିଷ୍ଠ ବିଜେପି ନେତା ଅମିତ ଶାହା କହିଛନ୍ତି ବିହାର ଜନସାଧାରଣଙ୍କ ପ୍ରତ୍ୟେକ ଗୋଟିଏ ଭୋଟ୍ ବିଶ୍ୱାସର ପ୍ରତୀକ, ଯାହା ସରକାରଙ୍କ ନୀତି ନିର୍ଦ୍ଧାରଣ କରିବାରେ ସହାୟକ ହେବ। ରାଜ୍ୟରେ ବିକାଶ, ନାରୀ ସୁରକ୍ଷା, ସୁଶାସନ ଏବଂ ଗରିବମାନଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ବିହାରବାସୀ ଏନ୍ଡିଏକୁ ମତଦାନ କରିଛନ୍ତି ବୋଲି ସେ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶିଶୁ ଦିବସ ଅବସରରେ ରାଷ୍ଟ୍ରପତି ଭବନର ସାଂସ୍କୃତିକ କେନ୍ଦ୍ରରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସହ ବାର୍ତ୍ତାଳାପ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ରାଷ୍ଟ୍ରପତି ମୁର୍ମୁ କହିଛନ୍ତି ଶିଶୁମାନେ ହେଉଛନ୍ତି ଦେଶର ଭବିଷ୍ୟତ। ସେମାନଙ୍କୁ ଉଚିତ ମାର୍ଗରେ ଶିକ୍ଷା ପ୍ରଦାନ କରି ସେମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିବା ସହ ଦେଶର ଜଣେ ଦାୟିତ୍ୱବାନ ନାଗରିକ ଭାବେ ଗଢ଼ି ତୋଳିବା ପାଇଁ ପ୍ରେରଣା ଦେବାର ଆବଶ୍ୟକତା ରହିଛି। ରାଷ୍ଟ୍ରପତି ଛୋଟ ଛୋଟ ପିଲାମାନଙ୍କ ସହ କିଛି ଆନନ୍ଦ ମୁହୂର୍ତ୍ତ ବିତାଇବା ସହ ସେମାନଙ୍କଠାରୁ ବନ୍ଦେ ମାତରମ୍ ଏବଂ ଅନ୍ୟାନ୍ୟ ସଙ୍ଗୀତ ଶୁଣିଥିଲେ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ନୂଆଦିଲ୍ଲୀରେ ରୋଟରୀ ତେଜସ୍ ୱିଙ୍ଗସ୍ ଅଫ୍ ଚେଞ୍ଜର ଶୁଭାରମ୍ଭ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଉପରାଷ୍ଟ୍ରପତି ଶିକ୍ଷାରେ ଉନ୍ନତିକରଣ, ସ୍ୱଚ୍ଛ ପାନୀୟ ଜଳ, ପରିବେଶ ସଂରକ୍ଷଣ ତଥା ଶାନ୍ତି ପ୍ରତିଷ୍ଠା ଆଦି କ୍ଷେତ୍ରରେ ରୋଟରୀର ଅବଦାନକୁ ପ୍ରଶଂସା କରିଛନ୍ତି। ନିଜ ପାଇଁ କିଛି ନ କରି ଅନ୍ୟ ପାଇଁ ନିଜର ସମର୍ପଣ ଭାବ ରୋଟରୀର ଏହି ଦର୍ଶନକୁ ଉପରାଷ୍ଟ୍ରପତି ପ୍ରଶଂସା କରି କହିଛନ୍ତି ସେବା ପରମଧର୍ମ, ଏହାର ପ୍ରତିବଦଳରେ କିଛି ଆଶା କରାଯାଇପାରେ ନାହିଁ। ଭାରତୀୟମାନଙ୍କର ଏହି ଚିନ୍ତାଧାରାକୁ ରୋଟରୀ ବଜାୟ ରଖିଛି। ଆଜି ବିଶ୍ୱ ମଧୁମେହ ଦିବସ ପାଳନ କରାଯାଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଦକ୍ଷିଣ ପୂର୍ବ ଏସୀୟ ଆଞ୍ଚଳିକ ଶାଖା ପକ୍ଷରୁ ଏ ରୋଗର ନିରାକରଣ ପାଇଁ ବିହିତ ପଦକ୍ଷେପ ନେବାକୁ ସମସ୍ତଙ୍କୁ ଆହ୍ୱାନ କରାଯାଉଛି। ଦକ୍ଷିଣ ପୂର୍ବ ଏସିଆର ବିଶ୍ୱର ଏକ ତୃତୀୟାଂଶରୁ ଅଧିକ ଲୋକ ମଧୁମେହ ରୋଗରେ ପୀଡ଼ିତ ହୋଇଛନ୍ତି। ବିଶ୍ୱ ମଧୁମେହ ଦିବସର ଚଳିତ ବର୍ଷର ବିଷୟବସ୍ତୁ ରହିଛି ଜୀବନର ବିଭିନ୍ନ ପର୍ଯ୍ୟାୟରେ ମଧୁମେହ। ଶିଶୁଙ୍କଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କ ଯତ୍ନ ନେଇ ଏହି ରୋଗରୁ ଦୂରେଇ ରହିବାକୁ ଏ ବାର୍ତ୍ତା ଦିଆଯାଇଛି। ବିଳମ୍ବରେ ଏହି ରୋଗ ଚିହ୍ନଟ ହେଲେ ସଙ୍କଟ ଆଡ଼କୁ ଗତି କରି ମନୁଷ୍ୟକୁ ମୃତ୍ୟୁମୁଖକୁ ଠେଲି ଦେଇଥାଏ ବୋଲି WHO ଓ ଦକ୍ଷିଣ ପୂର୍ବ ଏସିଆର କାର୍ଯ୍ୟନିର୍ବାହୀ ଅଧିକାରୀ ଡକ୍ଟର କାଥୋରିନା ବୋହେମ୍ କହିଛନ୍ତି। ଭାରତ ଏବଂ କାନାଡ଼ା ମଧ୍ୟରେ ଦ୍ୱିପକ୍ଷିକ ବାଣିଜ୍ୟ କାରବାରରେ ଗତବର୍ଷ ତୁଳନାରେ ଚଳିତ ବର୍ଷ 10% ଅଭିବୃଦ୍ଧି ହାସଲ ହୋଇଛି। 2024 ଦୁଇ ଦେଶ ମଧ୍ୟରେ ହୋଇଥିବା ବାଣିଜ୍ୟ କାରବାର $23 ବିଲିୟନ୍ରେ ପହଞ୍ଚିଥିବା ବେଳେ ଚଳିତ ବର୍ଷ ଏହା 10% ଅଧିକ ରହିଛି। ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି ଦୁଇ ଦେଶ ମଧ୍ୟରେ ନୂତନ ବାଣିଜ୍ୟ କାରବାର ଏବଂ ରପ୍ତାନୀ ବୃଦ୍ଧି ପାଇବା ଫଳରେ ଏକ ନିରନ୍ତର ଅଭିବୃଦ୍ଧି ଦେଖାଦେଇଛି। କ୍ରିକେଟ୍। କୋଲକାତାର ଇଡେନ୍ ଗାର୍ଡେନ୍ଠାରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ର ପ୍ରଥମ ଦିନର ଖେଳରେ ଷ୍ଟମ୍ପ ଅପସାରଣ ବେଳକୁ ଭାରତ ଗୋଟିଏ ୱିକେଟ୍ ହରାଇ 37 ରନ୍ ସଂଗ୍ରହ କରିଛି। KL ରାହୁଲ 13 ଏବଂ ୱାଶିଂଟନ୍ ସୁନ୍ଦର 6 ରନ୍ କରି କ୍ରିଜ୍ରେ ଅପରାଜିତ ଅଛନ୍ତି। ପୂର୍ବରୁ ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇନିଂସରେ 169 ରନ୍ କରି ଅଲ୍ଆଉଟ୍ ହୋଇଛି। ଭାରତୀୟ ବୋଲର ଯଶପ୍ରୀତ ବୁମ୍ରା 5 ୱିକେଟ୍ ହାସଲ କରିଥିବା ବେଳେ ମହମ୍ମଦ ସିରାଜ ଏବଂ କୁଲଦୀପ ଯାଦବ ପ୍ରତ୍ୟେକ 2 ଲେଖାଏଁ ୱିକେଟ୍ ନେଇ ଦକ୍ଷିଣ ଆଫ୍ରିକାର ବ୍ୟାଟିଂକୁ ଧରାଶାୟୀ କରିଦେଇଥିଲେ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ବିହାର ବିଧାନସଭା ନିର୍ବାଚନରେ ଏନ୍ଡିଏ ବଡ଼ ଧରଣର ସଂଖ୍ୟାଗରିଷ୍ଠତା ଆଡ଼କୁ ଅଗ୍ରସର। ଓଡ଼ିଶା ଏବଂ ଜମ୍ମୁ କାଶ୍ମୀର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ବିଜୟୀ। ବିହାରରେ ଏନ୍ଡିଏର ସଂଖ୍ୟାଗରିଷ୍ଠତାକୁ ସୁଶାସନ, ବିକାଶ, ସାମାଜିକ ନ୍ୟାୟ ଏବଂ ଜନକଲ୍ୟାଣର ବିଜୟ କହିଲେ ପ୍ରଧାନମନ୍ତ୍ରୀ। ଜୀବନର ବିଭିନ୍ନ ପର୍ଯ୍ୟାୟରେ ମଧୁମେହର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ମଧୁମେହ ଦିବସ ଏବଂ କୋଲକାତାର ଇଡେନ୍ ଗାର୍ଡେନ୍ଠାରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ ମ୍ୟାଚ୍ରେ 169 ରନ୍ରେ ଅଲ୍ଆଉଟ୍ ହେଲା ଦକ୍ଷିଣ ଆଫ୍ରିକା। ପ୍ରଥମ ଇନିଂସରେ 1 ୱିକେଟ୍ ହରାଇ 37 ରନ୍ ସଂଗ୍ରହ କରିଛି ଭାରତ। ସମ୍ବାଦ ଶେଷ ହେଲା।